ଏକୋଇଶ ଦିନ ହେଇଗଲା, କିନ୍ତୁ ଜଗନ୍ନାଥ ମନ୍ଦିରରୁ କିଛି ଶବ୍ଦ ଶୁଭିଲା ନାହିଁ। ମୂର୍ତ୍ତି ତିଆରି ହେଉଛି କି ନାହିଁ ରାଣୀ ଗୁଣ୍ଡିଚା କିଛି ଜାଣିପାରିଲେ ନାହିଁ। ତେଣୁ ବ୍ୟସ୍ତ ହୋଇ ଖୋଲିଦେଲେ କବାଟ, ଦେଖିଲେ ଜଗନ୍ନାଥଙ୍କର ହାତ ଖଣ୍ଡିଆ ହୋଇଯାଇଛି, ଗୋଡ଼ ଅଧା ହୋଇଛି, କାନ ନାହିଁ। ତେଣୁ ଭାବୁଛନ୍ତି ଯେ ଜଗନ୍ନାଥ ମୂର୍ତ୍ତି ବୋଧେ ମୋ ପାଇଁ ଅଧା ହୋଇଗଲା, ଇଏ ନାରୀ ଜୀବନରେ ଏକ ଅପକୀର୍ତ୍ତି ହେଲା। କିନ୍ତୁ ଜଗନ୍ନାଥ କହୁଛନ୍ତି, ରାଣୀ ମୁଁ ଅସମ୍ପୂର୍ଣ୍ଣ ନୁହେଁ, ମୁଁ ସମ୍ପୂର୍ଣ୍ଣ। ଏ କଥା ରାଣୀ ଗୁଣ୍ଡିଚା ଏବଂ ଜଗନ୍ନାଥଙ୍କର କଥୋପକଥନ।
ଖୋଲିଲେ କବାଟ ନ ଶୁଣି ଶବଦ, ଶ୍ରୀ ଗୁଣ୍ଡିଚା ମହାଦେଇ ଅଧା ଗଢ଼ା ତିନି ମୂରତି ରହିଛି, କାହିଁ ତ ଶିଳ୍ପୀ ନାହିଁ ମୁଣ୍ଡ କୋଡ଼ି ରାଣୀ କାନ୍ଦିଲେ ବାହୁନି, ହାଏ ମୁଁ କି କର୍ମ କଲି ଜଗତନାଥଙ୍କୁ ହତ ଭାଗିନୀ ମୁଁ, ଅଧା ଗଢ଼ା ରଖିଦେଲି ଲୋକ ମୁଖରେ ମୋ ଏଇ ଅପକୀର୍ତ୍ତି, କାଳେ କାଳେ ଜୀବ ରହି ଏଛାର ଜୀବନ କିବା ପ୍ରୟୋଜନ, ମରିବି ଜହର ଖାଇ ମୁଁ, ମରିବି ଜହର ଖାଇ। ପୁଷ୍ପ ବରସିଲା ଶଙ୍ଖ ଧ୍ୱନି ହେଲା, ପୁଷ୍ପ ବରସିଲା ଶଙ୍ଖ ଧ୍ୱନି ହେଲା, କସ୍ତୁରୀ ଚନ୍ଦନ ମହକିଲା, ଜଗା ହସି ଦେଲା, ଜଗା ହସି ଦେଲା। କରି କରାଏ ମୁଁ ମୋତେ ଗଢ଼ିଛି ମୁଁ, କଳି ଯୁଗରେ ଏ ରୂପ ମୋର ହେଲା। ରାଣୀ ଶୁଣ ଭୋଲା, ରାଣୀ ଶୁଣ ଭୋଲା, ଶିଳ୍ପୀ କାରିଗରେ ମୂର୍ତ୍ତି ବିଗ୍ରହରେ ଶେଷରେ କରନ୍ତି ଚକ୍ଷୁଦାନ, ସୃଷ୍ଟି ହୁଏ ପୂର୍ଣ୍ଣ। ଦେଖ ମୋ ନୟନ ଶାନ୍ତ କର ମନ, ଏ ରୂପ ନେଲି ମୁଁ ଦାରୁ ବ୍ରହ୍ମ, ନୁହେଁ ଅସମ୍ପୂର୍ଣ୍ଣ, ନୁହେଁ ଅସମ୍ପୂର୍ଣ୍ଣ, ନୁହେଁ ଅସମ୍ପୂର୍ଣ୍ଣ, ନୁହେଁ ଅସମ୍ପୂର୍ଣ୍ଣ। ଶ୍ରୀ ଗୁଣ୍ଡିଚା ପଚାରନ୍ତି କହରେ କାଳିଆ, ମହାବାହୁ ହୋଇ କିଆ ତୋ ହାତ ଖଣ୍ଡିଆ, ଶ୍ରୀ ଗୁଣ୍ଡିଚା ପଚାରନ୍ତି କହରେ କାଳିଆ, ମହାବାହୁ ହୋଇ କିଆ ତୋ ହାତ ଖଣ୍ଡିଆ, ଦରହାସ କହେ ଜଗା ଶୁଣ ମହାଦେଇ, କିଛି କାରେ ଦେବୀ ନାହିଁ ହାତ ତେଣୁ ନାହିଁ, ଦରହାସ କହେ ଜଗା ଶୁଣ ମହାଦେଇ, କର୍ମ କରି ଫଳ ପାଅ ମୋତେ ମାଗ ନାହିଁ, ନିଜ ହାତ ଜଗନ୍ନାଥ ମୁଁ ନୁହେଁ କେହି, ମୁଁ ନୁହେଁ କେହି, ମୁଁ ନୁହେଁ କେହି। ଶ୍ରୀ ଗୁଣ୍ଡିଚା ପଚାରନ୍ତି କହରେ କାଳିଆ, ତେବେ କହ କାଳିଆ ତୋ ଏହି ଭେଦ କାହିଁ ପଦ୍ମପାଦ, ତେବେ କହ କାଳିଆ ତୋ ଏହି ଭେଦ କାହିଁ ପଦ୍ମପାଦ, बुझाई कहंती जगन्नाथ जानी मुरखी नाही मोर पाद गले कहा पासे अकर्मा हे बसे निज गोड़े निजे हुओ ठिया मोते आसरा किया पाद नाही बोली भाव बिनो दिया मुझे अचड़िया मुझे अचड़िया जगन्नाथ श्रीमुखरु सुनी यही कथा पचारती आवेगरे पुणी श्री गुंडीचा महाबाहु सुन जेबे तुरे संपूर्ण महाबाहु सुन जेबे तुरे संपूर्ण कह किया नाही तो कर्ण महाबाहु सुन जेबे तुरे संपूर्ण कह किया नाही तो कर्ण जानी जानी मुही कान मो रखिनी तेणु महादेवी केही डाकिबेनी स्तुति लोड़ा नाही कर्मरे प्रसन्न मुही कर्मजार नाही ताडाके बधिर मुही केही मोर कर्ण प्रमाण एही मोर कर्ण प्रमाण स्तुति लोड़ा नाही भाव भोले जगन्नाथ कहंती गुंडीचा पचारिल नाही मोर चका डोला कथा भाव भोले जगन्नाथ कहंती गुंडीचा पचारिल नाही मोर चका डोला कथा एही चका डोला मोर रूप मध्य सार एही आखि साखी मोर पूर्ण प्रतिमार एही चका डोला मोर दीवानी अपलके रहिछि अनाई किए केऊ कर्म करे सबु देखे मुही एही चका डोला मोर न्यायर निकीति कर्म जानी फल दिए निरपेक्षति एही चका डोला मोर जीवि नाही देवी नाही सुनिबिनि किछि एही श्रीक्षेत्र रे बसी विश्व मु देखुछि एही चका डोला मोर न्यायर निकीति कर्म जानी फल दिए निरपेक्षति एही चका डोला मोर सबु सुनि श्री गुंडीचा जोड़िबे नि हस्त प्रणति ढाळंती कही जय जगन्नाथ कोटि जन्म पुण्य बळे एकळी जुगरे ए रूप देखिली प्रभु मुझे प्रथम रे कोटि जन्म पुण्य बळे कळी जुग कर्म जुग तो रूप कहुछि कळी जुग कर्म जुग तो रूप कहुछि तो पायरे निज को मु समर्पी देउछि समर्पी देउछि मु समर्पी देउछि समर्पी देउछि मु समर्पी देउछि।